आकाशवाणी। संवाद पढ़ुछंती महेंद्र कुमार माची। मुख्य संवाद, ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଲଢ଼େଇ ପାକିସ୍ତାନ ସେନା ସହ ନୁହେଁ, ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ ଯୋଗାଉଥିବା ଭିତ୍ତିଭୂମି, କହିଲେ ବାୟୁସେନା ଅପରେସନ୍ସ ମହାନିର୍ଦ୍ଦେଶକ। ଭାରତୀୟ ନୌସେନା ଯେକୌଣସି ବିପଦକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରିବା କ୍ଷେତ୍ରରେ ବିଶ୍ୱସନୀୟତା ବଜାୟ ରଖିଛି ବୋଲି ନୌସେନା କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକଙ୍କ ସୂଚନା। ଏବଂ ଭାରତ ପାକିସ୍ତାନ ଯୁଦ୍ଧବିରତି ବୁଝାମଣା ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ 2975 ପଏଣ୍ଟ ବୃଦ୍ଧି ପାଇ 82,430 ପଏଣ୍ଟରେ ବନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଶ୍ରୀ ମୋଦି ଏହି ସମ୍ବୋଧନ କରିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ 25 ଜଣ ଭାରତୀୟଙ୍କ ସମେତ ଜଣେ ନେପାଳୀ ନାଗରିକଙ୍କ ହତ୍ୟା କରାଯାଇଥିଲା। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ବହୁ ଆତଙ୍କବାଦୀ ଓ ସାମରିକ ଭିତ୍ତିଭୂମି ନଷ୍ଟ ହୋଇଛି ଏବଂ 100ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ପୂର୍ବରୁ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ ଅନିଲ ଚୌହାନ, ତିନି ସଶସ୍ତ ବାହିନୀର ମୁଖ୍ୟ ଏବଂ ଅନେକ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ବାୟୁସେନା ଅପରେସନ୍ସ ମହାନିର୍ଦ୍ଦେଶକ ଏୟାର ମାର୍ଶାଲ ଏକେ ଭାରତୀ ଦୃଢ଼ତାର ସହ କହିଛନ୍ତି, ଭାରତର ଲଢ଼େଇ ପାକିସ୍ତାନ ସେନା ସହିତ ନୁହେଁ, ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ ଯୋଗାଉଥିବା ଭିତ୍ତିଭୂମି। ସେ କହିଛନ୍ତି, ଏହା ଦୁଃଖର ବିଷୟ, ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରି ଏ କ୍ଷେତ୍ରରେ ହସ୍ତକ୍ଷେପ କରିବାରୁ ଭାରତୀୟ ସଶସ୍ତ ବାହିନୀ ଜବାବ ଦେବାକୁ ବାଧ୍ୟ ହେଲା। ଦିଲ୍ଲୀରେ ଅପରେସନ୍ ସିନ୍ଦୁର ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ମାର୍ଶାଲ ଭାରତୀ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଭାରତୀୟ ସେନା ଦେଶର ନାଗରିକ ଓ ସାମରିକ ଭିତ୍ତିଭୂମିକୁ କିପରି କ୍ଷତି କମାଇ ପାରିଥିଲା ସେ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ସେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ବହୁସ୍ତରୀୟ ଏବଂ ସମନ୍ୱିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମ୍ପର୍କରେ କହିଥିଲେ। ସେଗୁଡ଼ିକ ମଧ୍ୟରେ ଭାରତୀୟ ସ୍ଥଳସେନା, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାର ପ୍ରତିରକ୍ଷା ପ୍ରଣାଳୀ ଅନ୍ତର୍ଭୁକ୍ତ। ଶ୍ରୀ ଭାରତୀ କହିଛନ୍ତି, ଏହି ଦୃଢ଼ ବାୟୁ ପ୍ରତିରକ୍ଷା ଓ ଏହି ପ୍ରଣାଳୀ ଅନ୍ତର୍ଗତ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ସେନ୍ସର ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ରହିଛି। ଏୟାର ମାର୍ଶାଲ ଭାରତୀ ସୂଚନା ଦେଇ କହିଛନ୍ତି, ପାକିସ୍ତାନ ଦ୍ୱାରା ନିୟୋଜିତ ଅନେକ ଡ୍ରୋନ୍ ଏବଂ ମାନବବିହୀନ ଯୁଦ୍ଧ ବିମାନଗୁଡ଼ିକୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଯୁଦ୍ଧାସ୍ତ୍ର ଦ୍ୱାରା ପ୍ରତିହତ କରାଯାଇଥିଲା। ସେ କହିଛନ୍ତି, ଭାରତର ଯୁଦ୍ଧ ପ୍ରମାଣିତ ପ୍ରଣାଳୀଗୁଡ଼ିକ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ଏହି ଅବସରରେ ସେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକାଶ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଭାରତ ସରକାରଙ୍କ ପ୍ରତିରକ୍ଷା ବାହିନୀକୁ ବଜେଟ୍ରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ଅଧିଗ୍ରହଣ ନେଇ ସରକାରଙ୍କ ନୀତି ଗତ ଦଶନ୍ଧି ଧରି ଭାରତୀୟ ପ୍ରତିରକ୍ଷା ପ୍ରଣାଳୀକୁ ସଶସ୍ତ କରିବାରେ ସହାୟକ ହୋଇଛି। ଗତ ସପ୍ତାହରେ ଶତ୍ରୁ ବିପଦର ମୁକାବିଲା କ୍ଷେତ୍ରରେ ହାସଲ ହୋଇଥିବା ଫଳାଫଳ ସମ୍ପର୍କରେ ଏୟାର ମାର୍ଶାଲ ଭାରତୀ କହିଛନ୍ତି, ପାକିସ୍ତାନର ଚୀନ୍ ନିର୍ମିତ PL-15 କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିପାରିନଥିଲା, ମାନବବିହୀନ ବାୟୁ ପ୍ରଣାଳୀକୁ ଖସାଇ ଦିଆଯାଇଥିଲା। ଶ୍ରୀ ଭାରତୀ କହିଛନ୍ତି, ଭାରତ ନୁର୍ ଖାନ୍ ଏୟାର ବେସ୍ ଏବଂ ରହିମ୍ ଏୟାର ଖାନ୍ ଏୟାର ବେସ୍ ଉପରେ ଆକ୍ରମଣ କରିବା ସହ ଶତ୍ରୁପକ୍ଷର ବିସ୍ତୃତ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରିଥିଲା। ଆମ ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଶତ୍ରୁପକ୍ଷର ଡ୍ରୋନ୍, ଲଢ଼ୁଆ ବିମାନ ଏବଂ କ୍ଷେପଣାସ୍ତ୍ରକୁ ବିଫଳ କରିଥିଲା, ଯାହାଫଳରେ ଭାରତୀୟ ପକ୍ଷର ସର୍ବନିମ୍ନ କ୍ଷତି ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ସାମରିକ କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, ପୂର୍ବରୁ ଆମ ସେନା ପ୍ରସ୍ତୁତ ରହିଥିଲେ। ପାକିସ୍ତାନୀ ବାୟୁସେନା 9 ଏବଂ 10 ମେ ରାତିରେ ଭାରତୀୟ ବାୟୁକ୍ଷେତ୍ର ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରିଥିଲା। ଭାରତ ପକ୍ଷରୁ ବହୁସ୍ତରୀୟ କାଉଣ୍ଟର ଡ୍ରୋନ୍ ଏବଂ ବାୟୁ ପ୍ରତିରକ୍ଷା ଗ୍ରିଡ୍ ଦ୍ୱାରା ସେମାନଙ୍କୁ ପ୍ରତିହତ କରାଯାଇଥିଲା। ସେ ଦୃଢ଼ତାର ସହ କହିଛନ୍ତି, ପାକିସ୍ତାନ ପାଇଁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିବାର କୌଣସି ସୁଯୋଗ ନାହିଁ। ସାମରିକ କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକ ଏହି ଅଭିଯାନରେ BSF ସହଯୋଗ ନେଇ ମଧ୍ୟ ପ୍ରଶଂସା କରିଥିଲେ। ଏହି ସାମରିକ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ କେନ୍ଦ୍ର ସରକାର, ବିଭିନ୍ନ ବିଭାଗ ଏବଂ ସଂସ୍ଥା ତଥା ଦେଶର 140 କୋଟି ଲୋକଙ୍କ ପୂର୍ଣ୍ଣ ସମର୍ଥନ ରହିଥିଲା।
Suffice to say ke yes ye ek dusri tarah ka warfare tha and it is bound to happen. Hum log pichli ladai agli jo kabhi bhi ladai hogi bhagwan kare na ho lekin abhi yadi hui to ye pichli ladai ki tarah nahi hogi. Har ek ladai jo hai alag tarike se ladi jati hai aur technological advancements ho rahe hain. Hum bhi advancements ke hissa hain, hamare adversaries bhi hissa hain. So it is a cat and mouse game and you have to be ahead of the curve to beat your adversary. So that is what is going to happen. So if you ask, was this different? Was this engagement different? Definitely it was different. And a lot of new aspects have come out, but we were prepared for it.
ନୌସେନା କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକ ଭାଇସ୍ ଆଡମିରାଲ ଏଏନ୍ ପ୍ରମୋଦ ଏକ ବିବୃତ୍ତିରେ କହିଛନ୍ତି, ନୌସେନା ଏକ ମିଳିତ ଫୋର୍ସ ଭାବେ କାର୍ଯ୍ୟ କରେ ଯାହା ଏକ ସମୟରେ ସମସ୍ତ କ୍ଷେତ୍ରରୁ ସୃଷ୍ଟି ହେଉଥିବା ବିପଦରୁ ମୁକାବିଲା କରିବାରେ ସକ୍ଷମ। ଏକାଧିକ ସେନ୍ସର ଏବଂ ଇନ୍ପୁଟ୍ ବ୍ୟବହାର କରି ଭାରତୀୟ ନୌସେନା ବିପଦଗୁଡ଼ିକୁ ନିଷ୍କ୍ରିୟ କରିବା କ୍ଷେତ୍ରରେ ନିରନ୍ତର ନିରୀକ୍ଷଣ ବଜାୟ ରଖିଛି। ସେ ସୂଚନା ଦେଇ କହିଛନ୍ତି, ନୌସେନାର ବିମାନ ବାହକ, ଯୁଦ୍ଧ ଜାହାଜ ଏବଂ ବହୁସଂଖ୍ୟକ ମିଗ୍ 29 କେ ଲଢୁଆ ଏବଂ ଏୟାରବର୍ନ ପ୍ରାରମ୍ଭିକ ଚେତାବନୀ ହେଲିକପ୍ଟର ସହିତ ଉପସ୍ଥିତି ଶତ୍ରୁ ବିମାନକୁ କିଛି ଶହ କିଲୋମିଟର ମଧ୍ୟରେ ରୋକିବାରେ ସଫଳ ହୋଇଥିଲା। ସେ କହିଛନ୍ତି, ପହଲଗାମ ଆତଙ୍କବାଦୀ ଘଟଣା ପରେ ଭାରତୀୟ ନୌସେନା କ୍ରସ୍ ପ୍ଲାଟଫର୍ମ ସହଯୋଗ ବ୍ୟବସ୍ଥା ବ୍ୟବହାର କରି ଏକ ଜଟିଳ ବିପଦ ପରିବେଶରେ ଏହାର କ୍ଷେପଣାସ୍ତ୍ର ବିରୋଧୀ ଏବଂ ବିମାନ ବିରୋଧୀ ପ୍ରତିରକ୍ଷା କ୍ଷମତା ସୃଷ୍ଟି କରିଥିଲା। ଭାଇସ୍ ଆଡମିରାଲ ପ୍ରମୋଦ କହିଛନ୍ତି, ନୌସେନାର ଶକ୍ତିଶାଳୀ ବ୍ୟାଟଲ ଗ୍ରୁପ୍ ଭୟଙ୍କର ଆକ୍ରମଣାତ୍ମକ କ୍ଷମତା ସହିତ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିଛି। ଏହା ପାକିସ୍ତାନୀ ବାୟୁସେନାକୁ ମକରନ ଉପକୂଳରୁ ଆଗକୁ ଆସିବାକୁ ଦେଇନଥିଲା ଏବଂ ସାମୁଦ୍ରିକ କ୍ଷେତ୍ରରେ ବିପଦର ସମସ୍ତ ସୁଯୋଗକୁ ନିଷ୍କ୍ରିୟ କରିଥିଲା। ସେ ଦୃଢ଼ତାର ସହ କହିଛନ୍ତି, ଭାରତୀୟ ନୌସେନା ସମୁଦ୍ରରେ ଏହାର ୟୁନିଟ୍ଗୁଡ଼ିକୁ ଯେକୌଣସି ବିପଦକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରିବା କ୍ଷେତ୍ରରେ ବିଶ୍ୱସନୀୟତା ବଜାୟ ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ବୁଝାମଣା ହେବା ପରେ ବେସାମରିକ ବିମାନ କାର୍ଯ୍ୟାନୁଷ୍ଠାନ ପାଇଁ ସାମୟିକ ଭାବେ ବନ୍ଦ ଥିବା 32 ବିମାନ ବନ୍ଦରକୁ ଖୋଲାଯାଇଛି। ପୂର୍ବରୁ ଚଳିତ ମାସ 15 ପର୍ଯ୍ୟନ୍ତ ଏହିସବୁ ବିମାନ ବନ୍ଦରଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ଏକ ବିବୃତ୍ତିରେ ଯାତ୍ରୀମାନଙ୍କୁ ନିଜ ନିଜ ବିମାନ ସ୍ଥିତି ସମ୍ପର୍କରେ ଏୟାରଲାଇନ୍ସର ୱେବ୍ସାଇଟ୍ ସହ ନିୟମିତ ଯୋଗାଯୋଗରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ମାଲଦୀପର ଆର୍ଥିକ ସଂସ୍କାର ଓ ଅର୍ଥନୈତିକ ସ୍ଥିରତା ପାଇଁ 50 ମିଲିୟନ୍ ଡଲାରର ଟ୍ରେଜେରୀ ବିଲ୍ ପ୍ରଦାନ କରିଥିବାରୁ ମାଲଦୀପ ଭାରତକୁ କୃତଜ୍ଞତା ଜଣାଇଛି। ମାଲଦୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଖାଲିଲ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ କହିଛନ୍ତି, ଭାରତର ସମୁଚିତ ଆର୍ଥିକ ସହାୟତା ସେ ଦେଶର ଆର୍ଥିକ ସଂସ୍କାରରେ ସୁଧାର ଆଣିବା ସହ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ପ୍ରତିଫଳନ କରୁଛି। ଭାରତର ଏହି ଆର୍ଥିକ ସହାୟତା ପାଇଁ ମାଲଦୀପକୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। 2019 ମାର୍ଚ୍ଚ ମାସରୁ ଭାରତ ମାଲଦୀପକୁ ବାର୍ଷିକ ସହାୟତା ରାଶିର ସମ୍ପ୍ରସାରଣ ସ୍ୱରୂପ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଟ୍ରେଜେରୀ ବିଲ୍ ଜରିଆରେ ଏହି ଜରୁରୀକାଳୀନ ସହାୟତା ରାଶି ଯୋଗାଇ ଆସୁଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଏବଂ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ଘୋଷଣା ଯୋଗୁଁ ଆଜି ଭାରତୀୟ ଷ୍ଟକ୍ ବଜାରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି। ଉଭୟ ଘରୋଇ ଇକ୍ୱିଟି ସୂଚକାଙ୍କ ଚଳିତ ବର୍ଷର ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ 2975 ବୃଦ୍ଧି ପାଇ 82,430 ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି 917 ବୃଦ୍ଧି ପାଇ 24,925 ବନ୍ଦ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ରାୟପୁରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଦୁଃଖ ପ୍ରକାଶ କରିଛନ୍ତି। କୌଣସି ଅଜଣା ବିସ୍ଫୋରଣକ୍ଷମ ସାମଗ୍ରୀକୁ ସ୍ପର୍ଶ ନ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ଏ ସଂକ୍ରାନ୍ତରେ ଏକ ମାର୍ଗଦର୍ଶିକା ଏନ୍ଡିଏମ୍ଏ ଜାରି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଲଢ଼େଇ ପାକିସ୍ତାନ ସେନା ସହ ନୁହେଁ, ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ ଯୋଗାଉଥିବା ଭିତ୍ତିଭୂମି, କହିଲେ ବାୟୁସେନା ଅପରେସନ୍ସ ମହାନିର୍ଦ୍ଦେଶକ। ଭାରତୀୟ ନୌସେନା ଯେକୌଣସି ବିପଦକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରିବା କ୍ଷେତ୍ରରେ ବିଶ୍ୱସନୀୟତା ବଜାୟ ରଖିଛି ବୋଲି ନୌସେନା କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକଙ୍କ ସୂଚନା। ଏବଂ ଭାରତ ପାକିସ୍ତାନ ଯୁଦ୍ଧବିରତି ବୁଝାମଣା ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ 2975 ବୃଦ୍ଧି ସହ 82,430 ବନ୍ଦ। ସମ୍ବାଦ ଶେଷ ହେଲା। ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଲଢ଼େଇ ପାକିସ୍ତାନ ସେନା ସହ ନୁହେଁ, ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ ଯୋଗାଉଥିବା ଭିତ୍ତିଭୂମି, କହିଲେ ବାୟୁସେନା ଅପରେସନ୍ସ ମହାନିର୍ଦ୍ଦେଶକ। ଭାରତୀୟ ନୌସେନା ଯେକୌଣସି ବିପଦକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରିବା କ୍ଷେତ୍ରରେ ବିଶ୍ୱସନୀୟତା ବଜାୟ ରଖିଛି ବୋଲି ନୌସେନା କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକଙ୍କ ସୂଚନା। ଏବଂ ଭାରତ ପାକିସ୍ତାନ ଯୁଦ୍ଧବିରତି ବୁଝାମଣା ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ 2975 ପଏଣ୍ଟ ବୃଦ୍ଧି ପାଇ 82,430 ପଏଣ୍ଟରେ ବନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଶ୍ରୀ ମୋଦି ଏହି ସମ୍ବୋଧନ କରିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ 25 ଭାରତୀୟଙ୍କ ସମେତ ଜଣେ ନେପାଳୀ ନାଗରିକଙ୍କ ହତ୍ୟା କରାଯାଇଥିଲା। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ବହୁ ଆତଙ୍କବାଦୀ ଓ ସାମରିକ ଭିତ୍ତିଭୂମି ନଷ୍ଟ ହୋଇଛି ଏବଂ 100 ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ପୂର୍ବରୁ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ ଅନିଲ ଚୌହାନ, 3 ସଶସ୍ତ ବାହିନୀର ମୁଖ୍ୟ ଏବଂ ଅନେକ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ବାୟୁସେନା ଅପରେସନ୍ସ ମହାନିର୍ଦ୍ଦେଶକ ଏୟାର ମାର୍ଶାଲ ଏ କେ ଭାରତୀ ଦୃଢ଼ତାର ସହ କହିଛନ୍ତି, ଭାରତର ଲଢ଼େଇ ପାକିସ୍ତାନ ସେନା ସହିତ ନୁହେଁ, ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ ଯୋଗାଉଥିବା ଭିତ୍ତିଭୂମି। ସେ କହିଛନ୍ତି, ଏହା ଦୁଃଖର ବିଷୟ, ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରି ଏ କ୍ଷେତ୍ରରେ ହସ୍ତକ୍ଷେପ କରିବାରୁ ଭାରତୀୟ ସଶସ୍ତ ବାହିନୀ ଜବାବ ଦେବାକୁ ବାଧ୍ୟ ହେଲା। ଦିଲ୍ଲୀରେ ଅପରେସନ୍ ସିନ୍ଦୁର ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ମାର୍ଶାଲ ଭାରତୀ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଭାରତୀୟ ସେନା ଦେଶର ନାଗରିକ ଓ ସାମରିକ ଭିତ୍ତିଭୂମିକୁ କିପରି କ୍ଷତି କମାଇ ପାରିଥିଲା ସେ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ସେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ବହୁସ୍ତରୀୟ ଏବଂ ସମନ୍ୱିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମ୍ପର୍କରେ କହିଥିଲେ। ସେଗୁଡ଼ିକ ମଧ୍ୟରେ ଭାରତୀୟ ସ୍ଥଳସେନା, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାର ପ୍ରତିରକ୍ଷା ପ୍ରଣାଳୀ ଅନ୍ତର୍ଭୁକ୍ତ। ଶ୍ରୀ ଭାରତୀ କହିଛନ୍ତି, ଏହି ଦୃଢ଼ ବାୟୁ ପ୍ରତିରକ୍ଷା ଓ ଏହି ପ୍ରଣାଳୀ ଅନ୍ତର୍ଗତ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ସେନ୍ସର ଏବଂ ଅସ୍ତ୍ରଶସ୍ତ ପ୍ରଣାଳୀ ରହିଛି। ଏୟାର ମାର୍ଶାଲ ଭାରତୀ ସୂଚନା ଦେଇ କହିଛନ୍ତି, ପାକିସ୍ତାନ ଦ୍ୱାରା ନିୟୋଜିତ ଅନେକ ଡ୍ରୋନ୍ ଏବଂ ମାନବବିହୀନ ଯୁଦ୍ଧ ବିମାନଗୁଡ଼ିକୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଯୁଦ୍ଧାସ୍ତ୍ର ଦ୍ୱାରା ପ୍ରତିହତ କରାଯାଇଥିଲା। ସେ କହିଛନ୍ତି, ଭାରତର ଯୁଦ୍ଧ ପ୍ରମାଣିତ ପ୍ରଣାଳୀଗୁଡ଼ିକ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ଏହି ଅବସରରେ ସେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକାଶ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଭାରତ ସରକାରଙ୍କ ପ୍ରତିରକ୍ଷା ବାହିନୀକୁ ବଜେଟ୍ରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ଅଧିଗ୍ରହଣ ନେଇ ସରକାରଙ୍କ ନୀତି ଗତ ଦଶନ୍ଧି ଧରି ଭାରତୀୟ ପ୍ରତିରକ୍ଷା ପ୍ରଣାଳୀକୁ ସଶସ୍ତ କରିବାରେ ସହାୟକ ହୋଇଛି। ଗତ ସପ୍ତାହରେ ଶତ୍ରୁ ବିପଦର ମୁକାବିଲା କ୍ଷେତ୍ରରେ ହାସଲ ହୋଇଥିବା ଫଳାଫଳ ସମ୍ପର୍କରେ ଏୟାର ମାର୍ଶାଲ ଭାରତୀ କହିଛନ୍ତି, ପାକିସ୍ତାନର ଚୀନ ନିର୍ମିତ PL-15 କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିପାରିନଥିଲା, ମାନବବିହୀନ ବାୟୁ ପ୍ରଣାଳୀକୁ ଖସାଇ ଦିଆଯାଇଥିଲା। ଶ୍ରୀ ଭାରତୀ କହିଛନ୍ତି, ଭାରତ ନୁର ଖାନ୍ ଏୟାର ବେସ୍ ଏବଂ ରହିମ ଏୟାର ଖାନ୍ ଏୟାର ବେସ୍ ଉପରେ ଆକ୍ରମଣ କରିବା ସହ ଶତ୍ରୁପକ୍ଷର ବିସ୍ତୃତ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରିଥିଲା। ଆମ ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଶତ୍ରୁପକ୍ଷର ଡ୍ରୋନ୍, ଲଢୁଆ ବିମାନ ଏବଂ କ୍ଷେପଣାସ୍ତ୍ରକୁ ବିଫଳ କରିଥିଲା, ଯାହାଫଳରେ ଭାରତୀୟ ପକ୍ଷର ସର୍ବନିମ୍ନ କ୍ଷତି ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ସାମରିକ କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, ପୂର୍ବରୁ ଆମ ସେନା ପ୍ରସ୍ତୁତ ରହିଥିଲେ। ପାକିସ୍ତାନୀ ବାୟୁସେନା 9 ଏବଂ 10 ମେ ରାତିରେ ଭାରତୀୟ ବାୟୁକ୍ଷେତ୍ର ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରିଥିଲା। ଭାରତ ପକ୍ଷରୁ ବହୁସ୍ତରୀୟ କାଉଣ୍ଟର ଡ୍ରୋନ୍ ଏବଂ ବାୟୁ ପ୍ରତିରକ୍ଷା ଗ୍ରିଡ୍ ଦ୍ୱାରା ସେମାନଙ୍କୁ ପ୍ରତିହତ କରାଯାଇଥିଲା। ସେ ଦୃଢ଼ତାର ସହ କହିଛନ୍ତି, ପାକିସ୍ତାନ ପାଇଁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିବାର କୌଣସି ସୁଯୋଗ ନାହିଁ। ସାମରିକ କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକ ଏହି ଅଭିଯାନରେ BSF ସହଯୋଗ ନେଇ ମଧ୍ୟ ପ୍ରଶଂସା କରିଥିଲେ। ଏହି ସାମରିକ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ କେନ୍ଦ୍ର ସରକାର, ବିଭିନ୍ନ ବିଭାଗ ଏବଂ ସଂସ୍ଥା ତଥା ଦେଶର 140 କୋଟି ଲୋକଙ୍କ ପୂର୍ଣ୍ଣ ସମର୍ଥନ ରହିଥିଲା।
Suffice to say ke yes ye ek dusri tarah ka warfare tha and it is bound to happen. Hum log pichli ladai agli jo kabhi bhi ladai hogi bhagwan kare na ho lekin abhi yadi hui to ye pichli ladai ki tarah nahi hogi. Har ek ladai jo hai alag tarike se ladi jati hai aur technological advancements ho rahe hain. Hum bhi advancements ke hissa hain, hamare adversaries bhi hissa hain. So it is a cat and mouse game and you have to be ahead of the curve to beat your adversary. So that is what is going to happen. So if you ask, was this different? Was this engagement different? Definitely it was different. And a lot of new aspects have come out, but we were prepared for it.
ନୌସେନା କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକ ଭାଇସ୍ ଆଡମିରାଲ ଏଏନ୍ ପ୍ରମୋଦ ଏକ ବିବୃତ୍ତିରେ କହିଛନ୍ତି ନୌସେନା ଏକ ମିଳିତ ଫୋର୍ସ ଭାବେ କାର୍ଯ୍ୟ କରେ ଯାହା ଏକ ସମୟରେ ସମସ୍ତ କ୍ଷେତ୍ରରୁ ସୃଷ୍ଟି ହେଉଥିବା ବିପଦରୁ ମୁକାବିଲା କରିବାରେ ସକ୍ଷମ ଏକାଧିକ ସେନ୍ସର ଏବଂ ଇନ୍ପୁଟ୍ ବ୍ୟବହାର କରି ଭାରତୀୟ ନୌସେନା ବିପଦଗୁଡ଼ିକୁ ନିଷ୍କ୍ରିୟ କରିବା କ୍ଷେତ୍ରରେ ନିରନ୍ତର ନିରୀକ୍ଷଣ ବଜାୟ ରଖିଛି ସେ ସୂଚନା ଦେଇ କହିଛନ୍ତି ନୌସେନାର ବିମାନ ବାହକ ଯୁଦ୍ଧ ଜାହାଜ ଏବଂ ବହୁସଂଖ୍ୟକ ମିଗ୍ 29 କେ ଲଢୁଆ ଏବଂ ଏୟାରବର୍ନ ପ୍ରାରମ୍ଭିକ ଚେତାବନୀ ହେଲିକପ୍ଟର ସହିତ ଉପସ୍ଥିତି ଶତ୍ରୁ ବିମାନକୁ କିଛି ଶହ କିଲୋମିଟର ମଧ୍ୟରେ ରୋକିବାରେ ସଫଳ ହୋଇଥିଲା ସେ କହିଛନ୍ତି ପହଲଗାମ୍ ଆତଙ୍କବାଦୀ ଘଟଣା ପରେ ଭାରତୀୟ ନୌସେନା କ୍ରସ୍ ପ୍ଲାଟଫର୍ମ ସହଯୋଗ ବ୍ୟବସ୍ଥା ବ୍ୟବହାର କରି ଏକ ଜଟିଳ ବିପଦ ପରିବେଶରେ ଏହାର କ୍ଷେପଣାସ୍ତ୍ର ବିରୋଧୀ ଏବଂ ବିମାନ ବିରୋଧୀ ପ୍ରତିରକ୍ଷା କ୍ଷମତା ସୃଷ୍ଟି କରିଥିଲା ଭାଇସ୍ ଆଡମିରାଲ ପ୍ରମୋଦ କହିଛନ୍ତି ନୌସେନାର ଶକ୍ତିଶାଳୀ ବ୍ୟାଟଲ ଗ୍ରୁପ୍ ଭୟଙ୍କର ଆକ୍ରମଣାତ୍ମକ କ୍ଷମତା ସହିତ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିଛି ଏହା ପାକିସ୍ତାନୀ ବାୟୁସେନାକୁ ମକରନ ଉପକୂଳରୁ ଆଗକୁ ଆସିବାକୁ ଦେଇନଥିଲା ଏବଂ ସାମୁଦ୍ରିକ କ୍ଷେତ୍ରରେ ବିପଦର ସମସ୍ତ ସୁଯୋଗକୁ ନିଷ୍କ୍ରିୟ କରିଥିଲା ସେ ଦୃଢ଼ତାର ସହ କହିଛନ୍ତି ଭାରତୀୟ ନୌସେନା ସମୁଦ୍ରରେ ଏହାର ୟୁନିଟ୍ଗୁଡ଼ିକୁ ଯେକୌଣସି ବିପଦକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରିବା କ୍ଷେତ୍ରରେ ବିଶ୍ୱସନୀୟତା ବଜାୟ ରଖିଛି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ବୁଝାମଣା ହେବା ପରେ ବେସାମରିକ ବିମାନ କାର୍ଯ୍ୟାନୁଷ୍ଠାନ ପାଇଁ ସାମୟିକ ଭାବେ ବନ୍ଦ ଥିବା 32 ବିମାନ ବନ୍ଦରକୁ ଖୋଲାଯାଇଛି ପୂର୍ବରୁ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ଏହିସବୁ ବିମାନ ବନ୍ଦରଗୁଡ଼ିକୁ ବନ୍ଦ ରଖାଯାଇଥିଲା ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ଏକ ବିବୃତ୍ତିରେ ଯାତ୍ରୀମାନଙ୍କୁ ନିଜ ନିଜ ବିମାନ ସ୍ଥିତି ସମ୍ପର୍କରେ ଏୟାରଲାଇନ୍ସର ୱେବ୍ସାଇଟ୍ ସହ ନିୟମିତ ଯୋଗାଯୋଗରେ ରହିବା ଲାଗି ପରାମର୍ଶ ଦିଆଯାଇଛି ମାଲଦୀପର ଆର୍ଥିକ ସଂସ୍କାର ଓ ଅର୍ଥନୈତିକ ସ୍ଥିରତା ପାଇଁ 50 ମିଲିୟନ ଡଲାରର ଟ୍ରେଜେରୀ ବିଲ୍ ପ୍ରଦାନ କରିଥିବାରୁ ମାଲଦୀପ ଭାରତକୁ କୃତଜ୍ଞତା ଜଣାଇଛି ମାଲଦୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଖାଲିଲ୍ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ କହିଛନ୍ତି ଭାରତର ସମୁଚିତ ଆର୍ଥିକ ସହାୟତା ସେ ଦେଶର ଆର୍ଥିକ ସଂସ୍କାରରେ ସୁଧାର ଆଣିବା ସହ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ପ୍ରତିଫଳନ କରୁଛି ଭାରତର ଏହି ଆର୍ଥିକ ସହାୟତା ପାଇଁ ମାଲଦୀପକୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ 2019 ମାର୍ଚ୍ଚ ମାସରୁ ଭାରତ ମାଲଦୀପକୁ ବାର୍ଷିକ ସହାୟତା ରାଶିର ସମ୍ପ୍ରସାରଣ ସ୍ୱରୂପ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଟ୍ରେଜେରୀ ବିଲ୍ ଜରିଆରେ ଏହି ଜରୁରୀକାଳୀନ ସହାୟତା ରାଶି ଯୋଗାଇ ଆସୁଛି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଏବଂ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ଘୋଷଣା ଯୋଗୁଁ ଆଜି ଭାରତୀୟ ଷ୍ଟକ୍ ବଜାରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି ଉଭୟ ଘରୋଇ ଇକ୍ୱିଟି ସୂଚକାଙ୍କ ଚଳିତ ବର୍ଷର ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ 2975 ପଏଣ୍ଟ ବୃଦ୍ଧି ପାଇ 82,430 ବନ୍ଦ ହୋଇଛି ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି 917 ପଏଣ୍ଟ ବୃଦ୍ଧି ପାଇ 24,925 ବନ୍ଦ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ରାୟପୁରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଦୁଃଖ ପ୍ରକାଶ କରିଛନ୍ତି କୌଣସି ଅଜଣା ବିସ୍ଫୋରଣକ୍ଷମ ସାମଗ୍ରୀକୁ ସ୍ପର୍ଶ ନ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଜନସାଧାରଣଙ୍କୁ ପରାମର୍ଶ ଦେଇଛି ଏ ସଂକ୍ରାନ୍ତରେ ଏକ ମାର୍ଗଦର୍ଶିକା ଏନ୍ଡିଏମ୍ଏ ଜାରି କରିଛି ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଲଢ଼େଇ ପାକିସ୍ତାନ ସେନା ସହ ନୁହେଁ ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ ଯୋଗାଉଥିବା ଭିତ୍ତିଭୂମି କହିଲେ ବାୟୁସେନା ଅପରେସନ୍ସ ମହାନିର୍ଦ୍ଦେଶକ ଭାରତୀୟ ନୌସେନା ଯେକୌଣସି ବିପଦକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରିବା କ୍ଷେତ୍ରରେ ବିଶ୍ୱସନୀୟତା ବଜାୟ ରଖିଛି ବୋଲି ନୌସେନା କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକଙ୍କ ସୂଚନା ଏବଂ ଭାରତ ପାକିସ୍ତାନ ଯୁଦ୍ଧବିରତି ବୁଝାମଣା ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ 2975 ପଏଣ୍ଟ ବୃଦ୍ଧି ସହ 82,430 ପଏଣ୍ଟରେ ବନ୍ଦ ସମ୍ବାଦ ଶେଷ ହେଲା